ମୋ ନାଁ ପ୍ରଭାସିନୀ ଜାନି, ରାଇଖୋଲନି ଦେଶାଇ, ଖଜୁରୀପଡ଼ା ବ୍ଲକ ଫୁଲ କନ୍ଧମାଳ ଡିଷ୍ଟ୍ରିକ୍ଟ। ମୁଁ ଆଜି କହିବାକୁ ଚାହୁଁଛି ଯେ ଭେଣ୍ଡି ଚାରୁ, ଭେଣ୍ଡିକୁ ପ୍ରଥମେ ଧୋଇକିରି କାଟିଦେବ, କାଟିକି ଭେଣ୍ଡିକି ରଖିଦେବ, ତାପରେ ପଞ୍ଚୁ ଫୁଟଣ ପକେଇକି ରସୁଣ ଅଦା ପକେଇକି ଛୁଙ୍କ ଦେବ, ଛୁଙ୍କ ଦେଲା ପରେ ତାକୁ ବସେଇ ଦେବ, କିଛି ପାଣି ଢାଳିଦେବ, ତାପରେ ଗୁଡ଼ ପକେଇବ, ପାଣି କିଛି ଫୁଟିଗଲା ପରେ ସେ ଭେଣ୍ଡିକି ପକେଇବ, ଭେଣ୍ଡି ସିଝିଯିବ, ଭେଣ୍ଡି ସିଝିଗଲା ପରେ ତାପରେ ସିଏ ହେଇଗଲା ଭେଣ୍ଡି ଚାରୁ।